आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦେଶର 51,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତିପୁରରେ ନିର୍ବାଚନ ର୍ୟାଲିରେ ଯୋଗଦେଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶରେ ଏକ ଘରୋଇ ବସ୍ରେ ଅଗ୍ନିକାଣ୍ଡ ଘଟି 20 ମୃତ 11 ଆହତ ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶର ଯୁବକମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରୋଜଗାର ମେଳା ଏକ ମାଧ୍ୟମ ସାଜିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସପ୍ତଦଶ ରୋଜଗାର ମେଳା ଅବସରରେ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିଯୁକ୍ତି ପାଇଥିବା 51,000 ଯୁବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇ ବିଭିନ୍ନ ସରକାରୀ ବିଭାଗରେ ଅବସ୍ଥାପିତ କରାଯାଇଛି।
आप सबके जीवन में नई रोशनी लेकर आया है। उत्सवों के बीच पक्की नौकरी के लिए नियुक्ति पत्र मिलना यानी उत्सवों का उल्लास और सफलता की डबल खुशी। ये खुशी आज देश के 51,000 से अधिक युवाओं को मिली है।
ପ୍ରଧାନମନ୍ତ୍ରୀ କହିଛନ୍ତି, କିଛିଦିନ ପୂର୍ବରୁ 11,00,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର ଦେଶର ଯୁବକମାନଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନାର ଲୋକାର୍ପଣ କରିଛନ୍ତି, ଯେଉଁଥିରେ 3,50,00,000 ଯୁବକମାନଙ୍କୁ କର୍ମନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିଭା ସେତୁ ପୋର୍ଟାଲ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶେଷ ମୁହୂର୍ତ୍ତରେ ଚାକିରି ପାଇଁ ଯୋଗ୍ୟ ହୋଇନଥିବା ପ୍ରାର୍ଥୀମାନଙ୍କ ଶ୍ରମ ବ୍ୟର୍ଥ ଯିବ ନାହିଁ।
युवाओं के लिए एक और बड़ा कदम है प्रतिभा सेतु पोर्टल। जो उम्मीदवार यूपीएससी की अंतिम सूची तक पहुंचे लेकिन सेलेक्ट नहीं हुए, उनकी मेहनत भी अब व्यर्थ नहीं जाएगी।
ଛଟ୍ ପର୍ବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଟ୍ ପୂଜା ସହିତ ସମ୍ପର୍କିତ ଏକ ଗୀତକୁ ସେୟାର କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଆଗାମୀ କିଛିଦିନ ମଧ୍ୟରେ ସେ ଏହି ଗୀତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି, ଏହି ପବିତ୍ର ପର୍ବ ଅବସରରେ ଛଟି ମାୟାଙ୍କ ଉପରେ ଆଧାରିତ ଗୀତ ଛଟ୍ ପର୍ବର ଗୁରୁତ୍ୱ ବୃଦ୍ଧି କରିବ। ବିହାର ସମେତ ସାରା ଦେଶର ଶ୍ରଦ୍ଧାଳୁମାନଙ୍କୁ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ସମସ୍ତିପୁରରେ ଏକ ନିର୍ବାଚନୀ ର୍ୟାଲିରେ ଯୋଗଦେଇ ଶ୍ରୀ ମୋଦି ଜନନାୟକ କର୍ପୂରୀ ଠାକୁରଙ୍କୁ ସ୍ମରଣ କରିବା ସହ ବିହାରରେ ବିକାଶ ଏବଂ ସାମାଜିକ ନ୍ୟାୟର ପ୍ରସାର ଉପରେ ଗୁରୁତ୍ୱାରୋପ କରିଛନ୍ତି।
समस्तीपुर से पूर्णिया के लिए 6-लेन हाईवे बन रहा है। वंदे भारत जैसी तेज ट्रेनें चल रही है। दरभंगा में एयरपोर्ट बना है। बिजली के नए नए कारखाने लग रहे हैं। वो समय दूर नहीं जब बिहार के जिले जिले में हमारे युवाओं की स्टार्टअप कंपनियां होगी।
ଦୁଧପୁରା ହେଲିପ୍ୟାଡ୍ ପଡ଼ିଆରେ ଏକ ସମାବେଶକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୋଦି କହିଛନ୍ତି, କର୍ପୂରୀ ଠାକୁର ଦେଶର ଏକ ଅମୂଲ୍ୟ ହୀରା। ସ୍ୱାଧୀନ ଭାରତରେ ସାମାଜିକ ନ୍ୟାୟ ସ୍ଥାପନ କରିବା ଏବଂ ଅବହେଳିତ ତଥା ଗରିବ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ତାଙ୍କର ଭୂମିକା ଅନନ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ହମନେ ଗରିବ ଦଲିତ ମହାଦଲିତ ପିଛଡ଼ ଅତି ପିଛଡ଼ କେ ହିତକୁ प्राथमिकता दी है। ये हमारी सरकार है जिसने सामान्य वर्ग के गरीबों को 10% आरक्षण देने का महत्वपूर्ण निर्णय लिया। भाजपा एनडीए ने ही अनुसूचित जाति अनुसूचित जनजाति के आरक्षण को भी 10 साल के लिए और आगे बढ़ाया।
ଇଣ୍ଡୋ ତିବତୀୟ ସୀମା ପୁଲିସ ବଳ ITBP ର ପ୍ରତିଷ୍ଠା ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ବୀର ଯବାନମାନଙ୍କୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି ITBP ଯବାନମାନେ ହିମାଳୟ ଅଞ୍ଚଳରେ ପ୍ରମୁଖ ପ୍ରତିରକ୍ଷା ବାହିନୀ ଭାବେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଦେଶର ସୀମା ଏବଂ ନାଗରିକମାନଙ୍କ ସୁରକ୍ଷା ଲାଗି ITBP ସଦାସର୍ବଦା ଜାଗ୍ରତ ଭାବେ କାର୍ଯ୍ୟ କରୁଛି। ସେ କହିଛନ୍ତି ITBP ଯବାନମାନଙ୍କ ବଳିଦାନ ଏବଂ କର୍ତ୍ତବ୍ୟ ପରାୟଣତା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ITBPକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ସେମାନଙ୍କ ଅଦମ୍ୟ ସାହସ ଏବଂ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହିମବୀର କୁହାଯାଇଛି। ବିଭିନ୍ନ ସମୟରେ ଦେଶର ସୁରକ୍ଷା ଲାଗି ପ୍ରାଣବଳୀ ଦେଇଥିବା ITBPର ଶହୀଦ ଯବାନମାନଙ୍କୁ ଶ୍ରୀ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ଧ୍ରପ୍ରଦେଶରେ ଏକ ଘରୋଇ ବସ୍ରେ ଅଗ୍ନିକାଣ୍ଡ ଘଟି 20 ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ସେହି ସ୍ଲିପର ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ କୁର୍ନୁଲ ଜିଲ୍ଲାରେ ଏକ ମୋଟରସାଇକେଲ ସହ ଧକ୍କା ହେବା ଫଳରେ ବସ୍ରେ ନିଆଁ ଲାଗିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମୋଟରସାଇକେଲଟି ବସ୍ରେ ଲାଗିଯିବା ଫଳରେ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ଫଳରେ ମୋଟରସାଇକେଲର ତେଲ ଟାଙ୍କି ଫାଟିଯାଇ ନିଆଁ ସୃଷ୍ଟି ହୋଇଥିଲା। ଅଳ୍ପ କେତେଜଣ ଯାତ୍ରୀ ବସ୍ର ଜରୁରୀକାଳୀନ ଦ୍ୱାର ଦେଇ ବାହାରକୁ ବାହାରି ଆସିବାକୁ ସକ୍ଷମ ହୋଇଥିଲେ। ଜିଲ୍ଲାପାଳ ଡକ୍ଟର ଏ ସିରି କହିଛନ୍ତି 2 ଡ୍ରାଇଭରକୁ ମିଶାଇ 41 ସେହି ବସ୍ରେ ଯାତ୍ରା କରୁଥିଲେ। ଗୁରୁତର ଆହତ 11 ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏପର୍ଯ୍ୟନ୍ତ 11 ମୃତକଙ୍କ ପରିଚୟ ମିଳିପାରିଛି। ଅନ୍ୟ ମୃତାହତଙ୍କ ପରିଚୟ ଜାଣିବା ଲାଗି ପ୍ରଶାସନ ଉଦ୍ୟମ କରୁଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ 2 ଲେଖାଏଁ ସହାୟତା ଦେବା ଲାଗି ଘୋଷଣା କରିଥିବା ବେଳେ ଆହତମାନଙ୍କୁ 50,000 ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପୋଲିଓ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଭାରତର ପୋଲିଓ ନିରାକରଣ ଅଭିଯାନର ସଫଳତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପୋଲିଓ ନିରାକରଣ କ୍ଷେତ୍ରରେ ଦେଶ ଏକ ହେବା ସହ ଲୋକମାନଙ୍କ ଦୃଢ଼ ଯୋଗଦାନ ଫଳରେ ଏହା ସମ୍ଭବ ହୋଇପାରିଥିଲା। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଦେଶରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀମାନେ ଉତ୍ସର୍ଗୀକୃତ ଭାବେ ପୋଲିଓ ନିରାକରଣ ଦିଗରେ କାର୍ଯ୍ୟ କରୁଛନ୍ତି। ସେମାନେ ଯେପରି ଗୋଟିଏ ବି ଶିଶୁ ପୋଲିଓ ଟିକାରୁ ବଞ୍ଚିତ ନ ହେଉ ସେ ନେଇ ଘରକୁ ଘର ଯାଇ ଟିକା ପ୍ରଦାନ କରୁଛନ୍ତି। ଏ ଅବସରରେ ପୋଲିଓମୁକ୍ତ ଭବିଷ୍ୟତ ଗଠନ ଲାଗି ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 127 ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣର ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178000 ଡାଏଲ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ SMS ଅନୁସାରେ ନିଜର ମତାମତ ଦେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ରବିବାର ଦିନ 22 ଏସୀୟ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗ ଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କୁ ଏସିଆନ୍ ଚାମ୍ପିୟନ୍ସିପ୍ ମାଲେସିଆ ଅଧ୍ୟକ୍ଷତା କରୁଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଗାମୀ ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏସିଆନ୍ ଭାରତ ରଣନୈତିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷୀୟ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ଖେଳ ଖବର। ଆଇସିସି ମହିଳା ଏକ ଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। କଲମ୍ବୋସ୍ଥିତ ଆର୍ ପ୍ରେମାଦାସ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ 3 ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ 53 ଭାରତ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର 51,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ନିମନ୍ତେ ସମସ୍ତିପୁରରେ ନିର୍ବାଚନୀ ର୍ୟାଲିରେ ଯୋଗଦେଲେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶରେ ଏକ ଘରୋଇ ବସ୍ରେ ଅଗ୍ନିକାଣ୍ଡ ଘଟି 20 ମୃତ 11 ଆହତ ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଅନୁଷ୍ଠିତ ହେବ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।